କେବେ ନୁହେଁ ଅନ୍ୟଥା। ବଳିର କଳ କି ପୁରାଣ ମନ ଦେଇ ଶୁଣୁଥା। ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା। ଘଟିଛି ଘଟିବ ଯାହା ବୁଝାଇ କହୁଛି ତାହା। ଠିକଣା ବେଳକୁ ବାବୁ ନହିବେ କେହି ତୋ ସାହା। ଶୂନ୍ୟ ବ୍ରହ୍ମ ପଦେ ଧ୍ୟାନ ରଖିଥା। କଳିର କଳ କି ପୁରାଣ ମନ ଦେଇ ଶୁଣୁଥା। ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା। ଖଡ଼ଗ ନେଇ ମ୍ଳେଚ୍ଛ ସଂହାର ଯେ କରି ଭକତ ବାଛିବେ ସେହି। ଆସିଲାଣି ବେଳ ହେତୁ ରଖିଥା। କଳିର କଳ କି ପୁରାଣ ମନ ଦେଇ ଶୁଣୁଥା। ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା। ଗାଦିଛେ ବାବୁ ପ୍ରଭୁ ନିଜେ ଲୀଳା କରିବେ କହିକି ତରକିଥିବୁ।
ଦର୍ଶନ ପାଇଁ ପ୍ରଭୁଙ୍କୁ ଭକତ ମେଳରେ ଯିବୁ। ଗୋଟି ପ୍ରଣୀ ପାତ କଳକି ଚରଣୀ କମଳେ ହେବୁ।
ଅଶିବ ସ୍ୱଧର୍ମ ସଭା ଅଜ୍ଞାନୀ ହୋଇବେ କାବା।
ପ୍ରଭୁଙ୍କୁ ଦେଖିବା ପାଇଁ ସରବେ କହିବେ ଯିବା।
ଦେଖିବାକୁ ନେତ୍ର ସଜ ହୋଇଥା। କଳିର କଳ କି ପୁରାଣ ମନ ଦେଇ ଶୁଣୁଥା। ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା। ଅଜ୍ଞାନ ନାସିବେ ପ୍ରଭୁ ଓଙ୍କାର ବୀଜକୁ ନେଇ। ବୀଜ ଶୁଣିବାକୁ କାନ ଡେରିଥା। କଳିର କଳ କି ପୁରାଣ ମନ ଦେଇ ଶୁଣୁଥା। ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା।
ଆସିନେ ରହିଛି ଦେବଣ ସ୍ଥାନେ
ସମ୍ବଳ ବୋଲିଣ କହି କଳକି ଜନମି ତହିଁ
ଆ ଭକତ ତିନି ବେଜାଇ ଅମରାବତୀ ଯେ ସେହି
ଏହି କଥା ଗୋଟି ଗୁପ୍ତ ରଖିତା କଳିର କଳକି ପୁରାଣ ମନ ଦେଇ ଶୁଣୁଥା ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା ସାଧୁଙ୍କ ସଙ୍ଗତେ ରହି ସଂସାରେ ଭ୍ରମନ୍ତି ସେହି ନୀତି ପ୍ରତି ପଦ୍ମ ପାଦେ ଧ୍ୟାଉଥା କଳିର କଳକି ପୁରାଣ ମନ ଦେଇ ଶୁଣୁଥା ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା ଦେହରେ ରହି ପୀଠ ମଠ ବୁଲି ଭକ୍ତଙ୍କୁ ଚେତାଇ ଦେବଟି ଯାଇ
ପର୍ଶୁରାମ ଛନ୍ତି ଗୁପତେ ହୋଇବେ ପ୍ରଭୁଙ୍କ ଗୁରୁ ଗିରି ଗୁହା ମଧ୍ୟ ଅଛନ୍ତି କାହିଁ ଯେତେ ତୟା କାଳୁ
ମହେନ୍ଦ୍ର ଗିରିରେ ଯାଇ ବ୍ରହ୍ମଙ୍କୁ ସାଧନ୍ତି ତହିଁ
ସମୟ ବେଳକୁ ବାବୁ ଆସିବେ କଣ କି ହୋଇ
ମନ ଚୈତନ୍ୟ ଧ୍ୟାନ କରୁଥା କଳିର କଳକି ପୁରାଣ ମନ ଦେଇ ଶୁଣୁଥା ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା
ସଂହାର ପାଇ
ଭକ୍ତଙ୍କୁ କରିବେ ଠାବ ଚେତାଇ ଦେବେଟି ଯାଇ ହରି ନାମ ଗଣ୍ଠି ଧନ କରୁଥା କଳିର କଳକି ପୁରାଣ ମନ ଦେଇ ଶୁଣୁଥା ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା
ଯେତେ ଭୋକିଲା ଦଳ ସେବେଳେ ଲାଗିବ ଗୋଳ।
ମହାପ୍ରଭୁଙ୍କର ଲୀଳା ଜାଣିଥା କଳିର କଳ କି ପୁରାଣ ମନ ଦେଇ ଶୁଣୁଥା। ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା।
ବସାଇ ନେବ ଚାରିଆଡ଼େ ଖାଲି ଶୁଭିବ ରଖ ହେ କଳକି ଦେବ।
କୁଢ଼ କୁଢ଼ ହୋଇ ଭାସିବ ସବ ପାଖେ ଥିବ ସବ ହେବ ନାହିଁ ଶୁଦ୍ଧି କ୍ରିୟା ଅପୂଜା ରହିବେ ଦେବ।
ଆହାର ନ ପାଇ ଲୋକେ ବିକଳ ହୋଇବେ ଭୋକେ
ଭକ୍ତଙ୍କୁ ରଖିବେ ବାଛି ଏପରି ମରିବେ ଥୋକେ। ମନ ସୂତ୍ରେ ଧରି ନାମ ଭଜୁଥା କଳିର କଳ କି ପୁରାଣ ମନ ଦେଇ ଶୁଣୁଥା। ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା।
ସାଧୁଙ୍କ ସଙ୍ଗତେ ଥାଇ ଜାଗତ ଯେ କରିବେ ତହି
ଯଜ୍ଞ ଦେଖିବାକୁ ଚିନ୍ତା କରୁଥା କଳିର କଳ କି ପୁରାଣ ମନ ଦେଇ ଶୁଣୁଥା। ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା। କଳିର କଳ କି ପୁରାଣ ମନ ଦେଇ ଶୁଣୁଥା। ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା। ରେଳର ଇଞ୍ଜିନ ହୋଇଛି ଧୂଆ ଯେଉଁ
ଷ୍ଟେସନ ପାଖେ ଇଞ୍ଜିନ ଖରାପ ହେବ
କଳ୍କି ଦେବଙ୍କର ଲୀଳା ବୁଝିଥା କଳିର କଳ କି ପୁରାଣ ମନ ଦେଇ ଶୁଣୁଥା ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା
ଶ୍ମଶାନ ହେବ ଅଳ୍କି ଲୀଳା ଚହଟିବ
ଯେତେକ ଭକତ ଥିବେ ରଖିବେ ଅନନ୍ତ ଦେବ ଏହି ବେଳ ଜାଣି ଚେତି ରହିଥା କଳିର କଳ କି ପୁରାଣ ମନ ଦେଇ ଶୁଣୁଥା ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା
ଛତିଆ ବଟେ
ସାରଳା ମଙ୍ଗଳା ପୁଣ ବାଣ୍ଟିବେ ଅବଢ଼ା ଅନ୍ନ
ଆ ଭକତେ ହୋଇବେ ତୃପ୍ତ ଏ କଥା ନୁହଇ ଆନ
ଶେଷ ହେବ କଳି ଦିନ ଗଣୁଥା କଳିର କଳ କି ପୁରାଣ ମନ ଦେଇ ଶୁଣୁଥା ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା ଅଛନ୍ତି ଚାହିଁ ମହାଗଳ ଯୁଦ୍ଧ ସତ୍ୟ ଏ କଥା କଳିର କଳ କି ପୁରାଣ ମନ ଦେଇ ଶୁଣୁଥା ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା ଥର ସାତ ଥର
ବକ୍ର ହୋଇବ ଶୁଣିଲେ ଲାଗଇ ଡର ସାତ ଦିନ ସାତ ରାତି ଯେ ଜଗତ ହେବ ଅନ୍ଧାର
ପଡ଼ିବ ଚୋରଙ୍କ ବଳ ଲୁଟିବେ ଲଗାଇ ଗୋଳ
ଆଗୁ ପତ ମାରେଣି କରି କାଟିବେ ଅନେକ ଶିର
ଏହି କଥା ଗୋଟି ଲେଖି ରଖିଥା କଳିର କଳ କି ପୁରାଣ ମନ ଦେଇ ଶୁଣୁଥା ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା
ସନ୍ତୋଷ ହୋଇ ତାର ମଧ୍ୟ ଛଅ ବର୍ଷ ଯେ ଗୁଣ୍ଡିଚା ଯାତରା ନାହିଁ
ଦିନ କୃଷ୍ଣ ଚତୁର୍ଦ୍ଦଶୀରେ ଶୁକ୍ରବାର ପଡ଼ିଥିବ ଏହି ଦିନ ବାବୁ ଅନ୍ଧାର ମରତେ ଗୋଟିଣ ଯିବ
ସେଦିନ ଜାଣିବୁ ବାବୁ କଳ କି ଲୀଳା
ଅନ୍ୟାୟ ଅଧର୍ମ ନାସି ରଖିବେ ଭକତ ଭେଳା ଧର୍ମ ଗଣ୍ଠୁଲି କି ସଜ କରୁଥା କଳିର କଳ କି ପୁରାଣ ମନ ଦେଇ ଶୁଣୁଥା ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା ସବୁରି ବୁଦ୍ଧି
ଯୋଗିନୀ ରଖିବେ ବାଛି ଥିବ ଯେ ମନ୍ତ୍ରକୁ ସାଧି
ଭକ୍ତ ଚିହ୍ନି ତାଙ୍କ ଆଗେ କହୁଥା କଳିର କଳ କି ପୁରାଣ ମନ ଦେଇ ଶୁଣୁଥା ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା
ସେବେଳେ ଟାକି
ନାସ୍ତିକ ଦାମ୍ଭିକ ଜନେ ପାରିବେ ନାହିଁ କେ ଠକି ମହାମନ୍ତ୍ର ନାମ ତୁଣ୍ଡେ ଧରିଥା କଳିର କଳ କି ପୁରାଣ ମନ ଦେଇ ଶୁଣୁଥା ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା ଅଟ ରତ୍ନ ଯୋଡ଼ିରେ ହୋଇବେ ଭକତ ମେଳି ପଦ୍ମବନ ଠାରେ ରାହାସ ରଚିବେ ଶିବନ ମାଳି
ଶଙ୍ଖ ଚକ୍ର ଗଦା ନଥିବ ଭକତ ଭାବରେ ଭୋଳ ବଛା ବଛି କରି ରଖିବେ ପୃଥିବୀ ହୋଇ ବସ୍ତିର
ନଥିବ କଳିର ଦୃଷ୍ଟି ସତ୍ୟ ଯେ ହୋଇବ ସୃଷ୍ଟି
ଶ୍ରୀକ୍ଷେତ୍ରେ ଆସିବେ ଫେରି ନେଇଣ ଭକତ ଗୋଷ୍ଠୀ
ନିରାକାର ରୂପ ହୃଦେ ଦେଖୁଥା କଳିର କଳ କି ପୁରାଣ ମନ ଦେଇ ଶୁଣୁଥା ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା ତେର ଜଣ ଅଧିକାରୀ ସଂଗ୍ରାମେ ସମକେ ନାହିଁ ଜୟ କଳ୍କି ରାମ ନାମ ଘୋଷୁଥା କଳିର କଳ କି ପୁରାଣ ମନ ଦେଇ ଶୁଣୁଥା ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା
ଘରର ଘରଣୀ ପର ପୁରୁଷେ କରିଛି ବସ
ହରି ନାମର ସନିତି ପିଉଥା କଳିର କଳ କି ପୁରାଣ ମନ ଦେଇ ଶୁଣୁଥା ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା।
ধর্ম কড়ি ଭଜନ କର ନରହୁ ପ୍ରଳୟ ଡର
ସଙ୍କଟୁ କରି ବେପାର ତୁମକୁ କମଳା ବର ନୀତି ଚପୁଥା ନାମର ଗୀତା କଳିର କଳକି ପୁରାଣ ମନ ଦେଇ ଶୁଣୁଥା ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା କଳିର କଳକି ପୁରାଣ ମନ ଦେଇ ଶୁଣୁଥା ଅଚ୍ୟୁତ ଭବିଷ୍ୟ ମାଳିକା କେବେ ନୁହେଁ ଅନ୍ୟଥା।